ସାଇବାବାଙ୍କର କେତୋଟି ଅମୃତ କଥା। ସାଇବାବା କହିଥିଲେ, ତୁମେ ମୋ ପାଇଁ ଚିନ୍ତା କରୁଛ କାହିଁକି? ମୁଁ ତୁମ ପାଇଁ ଚିନ୍ତା କରୁଛି। ତୁମକୁ ରକ୍ଷା କରିବା ପାଇଁ ମୁଁ ସବୁବେଳେ ସଜାଗ ଅଛି। ବୃଥାରେ ଖଚନ୍ତ ହୋଇ ଚାରିଆଡ଼େ ବୁଲୁଛ କାହିଁକି? ଏହିଠାରେ ପ୍ରୟାଗ ତୀର୍ଥ ଅଛି, ମୋତେ ବିଶ୍ୱାସ କର, ସତ ଛଡ଼ା ମୁଁ ମିଛ କହେ ନାହିଁ। ବୃଥାରେ ମନ ଦୁଃଖ କରୁଛ କାହିଁକି? କ'ଣ ତୁମେ ଆଣିଥିଲ ଯେ ହଜାଇଦେଲ? କ'ଣ ତୁମେ ସୃଷ୍ଟି କରିଥିଲ ଯେ ଧ୍ୱଂସ ହୋଇଗଲା? ଖାଲି ହାତରେ ଆସିଛ, ଖାଲି ହାତରେ ଫେରିବ। ଯାହା ନେଲ ଏହିଠାରେ ଦେଲ। କ'ଣ ତୁମର ହଜିଗଲା ଯେ ଖୋଜୁଛ? ଆଜି ଯାହାକୁ ତୁମର କହୁଛ ସେ କାଲି ଆଉ କାହାର ଥିଲା, ଆସନ୍ତାକାଲି ଆଉ କାହାର ହେବ। ଏ ସଂସାର ପରିବର୍ତ୍ତନଶୀଳ, ଏହା ହେଉଛି ବିଧିର ବିଧାନ। ସାଇବାବା କହିଥିଲେ, ଭକ୍ତିରେ ଅଛି ଶକ୍ତି, ଶକ୍ତିରେ ଅଛି ମୁକ୍ତି। ସର୍ବଦା ଭକ୍ତି ମାର୍ଗରେ ଚାଲ, ଦେଖିବ ସବୁ ତୁମର ମଙ୍ଗଳ ହେବ। କାହାକୁ ସାହାଯ୍ୟ ନ କରିପାର, କିନ୍ତୁ କାହାକୁ ହୀନ ଚକ୍ଷୁରେ ଦେଖ ନାହିଁ। ପ୍ରେମ ହେଉଛି ନିଜ ଆଡ଼କୁ ଟାଣିଥିବା ଏକ ଚୁମ୍ବକ। ତୁମେ ଭଲ ଭାବରେ ଜାଣି ରଖ, ତୁମ୍ଭେ ତୁମ୍ଭର ପିତାମାତାଙ୍କୁ ଦେଇଥିବା ଭକ୍ତି, ଶ୍ରଦ୍ଧା ଓ ସେବା ସିଧାସଳଖ ମୋ ନିକଟରେ ପହଞ୍ଚି। ତୁମେ ସାତ ସମୁଦ୍ର ପାରି ହୋଇ ରହିଥିଲେ ବି ତୁମେ କ'ଣ କରୁଛ ମୋତେ ସବୁ ଜଣା। ତୁମେ ମୋତେ ବିଶ୍ୱାସ କର, ମୋ ସମାଧି ତୁମକୁ ଆତ୍ମବଳ ଓ ଆଶୀର୍ବାଦ ଦେବ। ଯିଏ ସର୍ବଦା ମୋ ବିଷୟ ଚିନ୍ତା କରେ, ମୋ ରୂପ ବ୍ୟତୀତ ଆଉ କିଛି ଚିନ୍ତା କରେ ନାହିଁ, ମୋ ବିନା ଏ ସଂସାର ତାକୁ ବିଷମୟ ଲାଗେ, ସେପରି ଭକ୍ତକୁ ମୁଁ ସର୍ବଦା ରକ୍ଷା କରିଥାଏ। ମୋ ଜୀବନ ଚରିତ୍ର ଯିଏ ଲେଖେ, ପ୍ରଚାର ଓ ପ୍ରସାର କରେ, ମୋ ଗୁଣଗାନ କରେ, ସେ ପୂର୍ବଜନ୍ମର ଯାବତୀୟ ପାପରୁ ମୁକ୍ତି ପାଏ ଓ ସୁଖ ଶାନ୍ତିରେ ରହେ। ଜଣେ ପାପକୁ ଡରୁଛି ଅଥଚ ପୁଣ୍ୟକର୍ମ କରୁନାହିଁ, ପୁଣ୍ୟଫଳ ଭୋଗିବାକୁ ଚାହୁଁଛ ଅଥଚ ଅଧର୍ମ କରୁଛ। ପ୍ରତିଦିନ ଆମ ସମ୍ମୁଖରେ ଶହ ଶହ ଲୋକ ମୃତ୍ୟୁବରଣ କରୁଛନ୍ତି, ତଥାପି ଆମେ ମୃତ୍ୟୁକୁ ଭୟ କରୁଛୁ, ଏହା ହିଁ ବଡ଼ ଆଶ୍ଚର୍ଯ୍ୟର କଥା। ଅନ୍ୟକୁ ଖାଲରେ ପକାଇବାକୁ ଷଡ଼ଯନ୍ତ୍ର କଲେ ନିଜେ ତୁମେ ସେ ଖାଲରେ ପଡ଼ିବ, ଏଥିରେ କୌଣସି ସନ୍ଦେହ ନାହିଁ। ପରର ମନ୍ଦଗୁଣ ଦେଖିବା ପୂର୍ବରୁ ନିଜର ମନ୍ଦଗୁଣ ଦୂର କର। ନିଜେ ଭଲରେ ରୁହ, ଅନ୍ୟକୁ ଭଲରେ ରହିବାକୁ ଶିଖା। ସର୍ବଦା ଭଲ ଉପଦେଶ ଦିଅ, ଭଲ କାମ କର, ଦେଖିବ ଈଶ୍ୱର ନିଶ୍ଚୟ ତୁମକୁ ଭଲରେ ରଖିବେ। ସବୁ ଦାନ ମଧ୍ୟରେ ଅନ୍ନଦାନ ଶ୍ରେଷ୍ଠ। ଭୋକିଲା ଲୋକକୁ ଖାଦ୍ୟ, ନିରାଶ୍ରୟକୁ ଆଶ୍ରୟ, ତୁଷାର୍ତ୍ତକୁ ଜଳଦାନ କଲେ ଅଶେଷ ପୁଣ୍ୟ ମିଳେ। ଜୀବହତ୍ୟା ମହାପାପ ଜାଣି ମଣିଷ ଜୀବହତ୍ୟା କରୁଛି, ଆଦୌ ପୁଣ୍ୟ କରୁନାହିଁ। ସର୍ବଦା ମୋଠାରେ ଯିଏ ଲୀନ ହୋଇଥାଏ, ମୋର ନାମ ଗାନ କରେ, ମୁଁ ସର୍ବଦା ତା ନିକଟରେ ଥାଇ ତାକୁ ରକ୍ଷା କରେ।